ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ଚଳିତ ନିର୍ବାଚନର ସପ୍ତମ ତଥା ଶେଷ ପର୍ଯ୍ୟାୟ ଲାଗି ଆସନ୍ତାକାଲି ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ. ଦୁଇଟି ରାଜନୈତିକ ଦଳ ମଧ୍ୟରେ ନିର୍ବାଚନୀ ହିଂସା ଯୋଗୁଁ ଓଡ଼ିଶାରେ ଜଣଙ୍କର ମୃତ୍ୟୁ, ତିନି ଜଣ ଆହତ. ଦେଶରେ ପରବର୍ତ୍ତୀ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଭିନ୍ନ ସ୍ଥାନରେ ପ୍ରଚାର କାର୍ଯ୍ୟ ତ୍ୱରାନ୍ୱିତ. କ୍ୟୁବାକୁ ଆମେରିକା ବୈଦେଶିକ ବିଭାଗ ଦ୍ୱାରା ପ୍ରସ୍ତୁତ ତାଲିକାରୁ ବାଦ୍ ଦେଲେ ବୈଦେଶିକ ମନ୍ତ୍ରୀ ଆଣ୍ଟ୍ରୋନି ବ୍ଲିଙ୍କେନ୍. ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ହେବ ମୁକାବିଲା. ଆସନ୍ତା ଜୁନ୍ ପହିଲାରେ ଅନୁଷ୍ଠିତ ହେବାକୁ ଥିବା ସପ୍ତମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତାକାଲି ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ. ଗତକାଲି ପ୍ରାର୍ଥୀପତ୍ରଗୁଡ଼ିକର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି. ଏହି ପର୍ଯ୍ୟାୟରେ ସାତଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର 57ଟି ଲୋକସଭା ଆସନ ପାଇଁ ମତଗ୍ରହଣ କରାଯିବ. ସେଥିମଧ୍ୟରେ ଉତ୍ତରପ୍ରଦେଶ ଏବଂ ପଞ୍ଜାବର 13ଟି ଲେଖାଏଁ, ପଶ୍ଚିମବଙ୍ଗର 9ଟି, ବିହାରର 8ଟି, ଓଡ଼ିଶାର 6ଟି, ହିମାଚଳ ପ୍ରଦେଶର 4ଟି, ଝାଡ଼ଖଣ୍ଡର 3ଟି ଏବଂ ଚଣ୍ଡୀଗଡ଼ କେନ୍ଦ୍ରଶାସିତ ଅଞ୍ଚଳର ଗୋଟିଏ ଆସନ ଅନ୍ତର୍ଭୁକ୍ତ. ଏହି ପର୍ଯ୍ୟାୟରେ ଓଡ଼ିଶାର ମୟୂରଭଞ୍ଜ, ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ଯାଜପୁର ସଂସଦୀୟ କ୍ଷେତ୍ର ସମେତ ଏହା ଅନ୍ତର୍ଗତ 42ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ କରାଯିବ। ଓଡ଼ିଶାରେ ନିର୍ବାଚନୀ ହିଂସାକାଣ୍ଡ ଯୋଗୁଁ ଜଣଙ୍କର ମୃତ୍ୟୁ ହେବା ସହ ତିନି ଜଣ ଆହତ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀରେ ଗତ ରାତିରେ ବିଜେପି କର୍ମୀମାନେ ପୋଷ୍ଟର ଲଗାଉଥିବା ବେଳେ ବିଜେଡି କର୍ମୀଙ୍କ ବିରୋଧ ଯୋଗୁଁ ଦୁଇ ଗୋଷ୍ଠୀ ମଧ୍ୟରେ ଆକ୍ରମଣ ପ୍ରତିଆକ୍ରମଣ ହୋଇଥିଲା। ଏହି ଘଟଣାରେ ଆହତଙ୍କୁ ତୁରନ୍ତ ହସ୍କିଟାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ଜଡ଼ିତ ଅଭିଯୋଗରେ ପୁଲିସ୍ 8 ଜଣଙ୍କୁ ଗିରଫ କରିଛି। ଆଜି ସକାଳ 10ଟାରେ ବହୁ ବିଜେପି କର୍ମୀ ଏହି ଘଟଣା ନେଇ ଥାନା ଘେରାଉ କରିଥିଲେ। ଏହି ହିଂସାକାଣ୍ଡ ଘଟଣାରେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ରାଜ୍ୟରେ କୌଣସି ପ୍ରକାର ହିଂସାକୁ ବରଦାସ୍ତ କରାଯିବ ନାହିଁ ବୋଲି ସେ ସ୍ୱଷ୍ଟ କରିଛନ୍ତି। କୌଣସି ପ୍ରକାର ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଚେତେଇ ଦେଇଛନ୍ତି। ଏହି ହିଂସାକୁ ନିୟନ୍ତ୍ରଣ କରିବା ସହ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ସେ ଗଞ୍ଜାମ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ଆରକ୍ଷୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଗଣତନ୍ତ୍ର ରାଷ୍ଟ୍ରରେ ଏଭଳି ପରିସ୍ଥିତି କ୍ଷମଣୀୟ ନୁହେଁ ବୋଲି ସେ କହିଛନ୍ତି। ଘଟଣାକୁ ଦୃଢ଼ ନିନ୍ଦା କରିବା ସହ ସେ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ଆହତଙ୍କର ଆଶୁ ଆରୋଗ୍ୟ କାମନା କରିବା ସହ ଏହି ଘଟଣାରେ ଜଡ଼ିତ ଲୋକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଗଣତନ୍ତ୍ରରେ ହିଂସା ଏବଂ ଅନ୍ୟାୟର କୌଣସି ସ୍ଥାନ ନାହିଁ। ଏହି ଦୁଃଖଦ ସମୟରେ ପରିବାରବର୍ଗଙ୍କୁ ଧୈର୍ଯ୍ୟ ଏବଂ ସାହସ ରଖିବାକୁ ସେ ପରାମର୍ଶ ଦେଇଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳର ଷ୍ଟାର୍ ପ୍ରଚାରକମାନେ ନିଜର ଶକ୍ତି ପ୍ରୟୋଗ କରୁଛନ୍ତି। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 2 ଦିନ ପର୍ଯ୍ୟନ୍ତ ଉତ୍ତରପ୍ରଦେଶରେ ପ୍ରଚାର କରିବେ। 2 ଦିନରେ 11ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ସେ 7ଟି ରାଲି କରିବେ। ସେ ଆଜି ଜୌନପୁର, ଭଦୋହି, ପ୍ରତାପଗଡ଼ ଏବଂ ଆଜମଗଡ଼ରେ ଜନସମାବେଶ କରିବେ। ଶ୍ରୀ ମୋଦି ଆଜି ରାତିରେ ରାଜ୍ୟପାଳ ଭବନ ଲକ୍ଷ୍ନୌରେ ରହିବେ ଏବଂ ଆସନ୍ତାକାଲି ବାରବାଙ୍କୀ, ଫତେପୁର ଏବଂ ହମିରପୁର ନିର୍ବାଚନ ମଣ୍ଡଳୀରେ ଆହୁରି 3ଟି ରାଲିକୁ ସମ୍ବୋଧନ କରିବେ। ପଞ୍ଚମ ଷଷ୍ଠ ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ନିର୍ବାଚନ ମଣ୍ଡଳୀରେ ଏହି ରାଲି କରାଯାଉଛି। ଅନ୍ୟପକ୍ଷରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏବଂ ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀଙ୍କ ସମେତ ବିରୋଧୀ ଦଳ ନେତାମାନେ ଆଜି ପ୍ରଚାର କରିବେ। କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ରାୟବରେଲି ନିର୍ବାଚନ ମଣ୍ଡଳୀରେ ତାଙ୍କ ଭାଇ ରାହୁଲ ଗାନ୍ଧିଙ୍କ ପାଇଁ ପ୍ରଚାର କରିବେ ଏବଂ କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଡିକେ ଶିବକୁମାର ମଧ୍ୟ ଲକ୍ଷ୍ନୌରେ ସାମ୍ବାଦିକ ସମ୍ମିଳନୀ କରିବେ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଶା ଗସ୍ତରେ ଆସି ଆଜି ଭୁବନେଶ୍ୱରଠାରେ ଏକ ରୋଡ୍ ଶୋରେ ଅଂଶଗ୍ରହଣ କରିଛନ୍ତି। ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ବାହାରିଥିବା ଏହି ରୋଡ୍ ଶୋ ମାଉସୀମା ମନ୍ଦିରରୁ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା। ଅନ୍ୟପକ୍ଷରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ଆଜି କନ୍ଧମାଳ ଗସ୍ତରେ ଆସି ଏକ ନିର୍ବାଚନୀ ରାଲିକୁ ସମ୍ବୋଧନ କରିବେ ବୋଲି ଦଳର ରାଜ୍ୟଶାଖା ସଭାପତି ଶରତ ପଟ୍ଟନାୟକ ସୂଚନା ଦେଇଛନ୍ତି। ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟ୍ରୋନି ବ୍ଲିଙ୍କେନ୍ କ୍ୟୁବାକୁ ବୈଦେଶିକ ବିଭାଗ ଦ୍ୱାରା ପ୍ରସ୍ତୁତ ତାଲିକାରୁ ବାଦ୍ ଦେଇଛନ୍ତି। ହିଂସାତ୍ମକ ଗୋଷ୍ଠୀ ବିରୋଧରେ ସମ୍ପୂର୍ଣ୍ଣ ସହଯୋଗ ପ୍ରଦାନ କରୁନଥିବା ଅଭିଯୋଗରେ କ୍ୟୁବା ବିରୋଧରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଏକ ବିବୃତ୍ତିରେ ବୈଦେଶିକ ବିଭାଗ କହିଛି କ୍ୟୁବା ଏବଂ ଆମେରିକାର ଆଇନ ପ୍ରବର୍ତ୍ତନକାରୀମାନେ ପୁଣି ଥରେ ଆତଙ୍କବାଦ ବିରୋଧୀ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ଏକାଠି କାମ କରୁଛନ୍ତି, ତେବେ କ୍ୟୁବାକୁ ସମ୍ପୂର୍ଣ୍ଣ ସହଯୋଗ କରୁନଥିବା ଦେଶ ବୋଲି ଗତ 2022ରେ ବୈଦେଶିକ ବିଭାଗ ଦର୍ଶାଇଥିଲା। ତେବେ ଆମେରିକା ଏବଂ କ୍ୟୁବା 2023ରେ ଆତଙ୍କବାଦ ମୁକାବିଲା ସମେତ ଆଇନ ପ୍ରଣୟନ ନେଇ ପାରସ୍କରିକ ସହଯୋଗ ପୁନଃ ଆରମ୍ଭ କରିଥିଲେ। ସୂଚନାଯୋଗ୍ୟ ଅସ୍ତ୍ରଶସ୍ତ ରପ୍ତାନୀ ନେଇ ଆମେରିକାର ଆଇନକୁ ପାଳନ କରୁଥିବା ଏବଂ ଆତଙ୍କବାଦ ମୁକାବିଲାରେ ସମ୍ପୂର୍ଣ୍ଣ ସହଯୋଗ ପ୍ରଦାନ କରୁଥିବା ଦେଶଗୁଡ଼ିକୁ ନେଇ ଆମେରିକାର ବୈଦେଶିକ ବିଭାଗ ଏକ ତାଲିକା ପ୍ରସ୍ତୁତ କରିଛି କିମ୍ବା ବୈଦେଶିକ ମନ୍ତ୍ରୀ ବ୍ରୁନୋ ରୋଡ୍ରିଗେଜ୍ ଏହି ନିଷ୍ପଭିକୁ ସ୍ୱୀକାର କରିଛନ୍ତି ଏବଂ ଆମେରିକା କିଛି ସକାରାତ୍ମକ ପଦକ୍ଷେପ ଗ୍ରହଣ କରିପାରେ ବୋଲି ସେ ଆଶା ରଖିଛନ୍ତି। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି ରାଫାରେ ସାମରିକ ଆକ୍ରମଣ ଆଉ କିଛି ସପ୍ତାହ ପାଇଁ ଚାଲିବ। ଦକ୍ଷିଣ ଗାଜା ସହରରେ ଆଉ ଚାରୋଟି ହମାସ ବାଟାଲିୟନ୍କୁ ଧ୍ୱଂସ କରିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱ ଆରୋପ କରିଛନ୍ତି। ଗତକାଲି ଆମେରିକାର ସମ୍ଭାଦ ସରବରାହ ସଂସ୍ଥାକୁ ସାକ୍ଷାତକାର ଦେଇ ଶ୍ରୀ ନେତାନ୍ୟାହୁ କହିଛନ୍ତି ନିଜର ବଞ୍ଚିବା ଏବଂ ଭବିଷ୍ୟତ ସୁନିଶ୍ଚିତ କରିବା ପାଇଁ ଯାହା ଆବଶ୍ୟକ ତାହା କରିବାକୁ ହିଁ ପଡ଼ିବ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଚେତାବନୀ ଦେଇଛନ୍ତି ଯେ ଯଦି ଇସ୍ରାଏଲ୍ ସେନା ରାଫାରେ ସାଧାରଣ ନାଗରିକ ଆଶ୍ରୟ ନେଉଥିବା ସ୍ଥାନରେ ଏକ ବଡ଼ଧରଣ ଆକ୍ରମଣ କରେ ୱାଶିଂଟନ୍ ଇସ୍ରାଏଲ୍କୁ ଗୋଳାବାରୁଦ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ ଯୋଗାଣ ବନ୍ଦ କରିଦେବ। ହ୍ୱାଇଟ୍ ହାଉସ୍ର ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକ୍ ସୁଲିଭାନ୍ ଏହି ସପ୍ତାହରେ ଇସ୍ରାଏଲ୍ ଗସ୍ତ କରି ଯୁଦ୍ଧକୁ ରୋକିବା ପାଇଁ ଆବଶ୍ୟକ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଗିରଫ ହୋଇଥିବା ଝାଡ଼ଖଣ୍ଡର ଗ୍ରାମ୍ୟୋନ୍ନୟନ ମନ୍ତ୍ରୀ ଆଲାମଗିରି ଆଲମଙ୍କୁ ଆଜି ପିଏମ୍ଏଲ୍ଏ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ତାଙ୍କୁ 6 ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଗତକାଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଗିରଫ କରିଥିଲା। ଆଲମଗିରିଙ୍କ ବ୍ୟକ୍ତିଗତ ସଚିବଙ୍କ ଘରେ କାର୍ଯ୍ୟ କରୁଥିବା ଜଣେ ସହାୟକଙ୍କ ଘରୁ 35 କୋଟି ଟଙ୍କା ଜବତ ହେବା ଘଟଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଲମଗିରିଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି। ପୂର୍ବରୁ ତାଙ୍କର ବ୍ୟକ୍ତିଗତ ସଚିବ ସଞ୍ଜୀବ ଲାଲ ଏବଂ ତାଙ୍କ ସହାୟକଙ୍କୁ ଇଡି ଗିରଫ କରିସାରିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ନେତା ଅରବିନ୍ଦ କେଜରିୱାଲ ସମ୍ଭିଧାନକୁ ପରିବର୍ତ୍ତନ କରି ସଂରକ୍ଷଣକୁ ଶେଷ କରିବାକୁ ବିଜେପି ଚାହୁଁଛି ବୋଲି ଅଭିଯୋଗ କରିଛନ୍ତି। ଏଥିପାଇଁ ଚଳିତ ନିର୍ବାଚନରେ ବିଜେପିକୁ 400ରୁ ଅଧିକ ଲୋକସଭା ଆସନ ଦରକାର ବୋଲି ଦଳୀୟ ନେତାମାନେ ଆଶା ବାନ୍ଧିଛନ୍ତି ବୋଲି ସେ କହିଛନ୍ତି। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ସହ ଲକ୍ଷ୍ନୌରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ବିଜେପି ଏବଂ ଆର୍ଏସ୍ଏସ୍ର ସବୁ ପଦକ୍ଷେପ ସର୍ବଦା ସଂରକ୍ଷଣ ଚିନ୍ତାଧାରା ବିରୋଧରେ ହିଁ ରହିଆସିଛି। ଏହି ଅବସରରେ ଅଖିଳେଶ ଯାଦବ କହିଛନ୍ତି ଲୋକମାନେ ବାସ୍ତବତାକୁ ବୁଝିସାରିଛନ୍ତି ଏବଂ ସେମାନେ ନିର୍ବାଚନ ମାଧ୍ୟମରେ ନିଜର ଦୃଢ଼ ମତବ୍ୟକ୍ତ କରିବେ। ସିକ୍କିମ୍ର ପ୍ରତିଷ୍ଠା ଦିବସ ଅବସରରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିକ୍କିମ୍ବାସୀଙ୍କୁ ଶୁଭେଚ୍ଛା ପ୍ରଦାନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ରାଷ୍ଟ୍ରପତି କହିଛନ୍ତି ସିକ୍କିମ୍ ପ୍ରାକୃତିକ ସମ୍ଭାର ସମ୍ପନ୍ନ ଏକ ରାଜ୍ୟ, ଦେଶର ବିକାଶ କ୍ଷେତ୍ରରେ ସିକ୍କିମ୍ବାସୀଙ୍କର ଅବଦାନ ସର୍ବଦା ପ୍ରଶଂସନୀୟ ବୋଲି ସେ କହିଛନ୍ତି। ଏହି ଅବସରରେ ସେ ସିକ୍କିମ୍ବାସୀଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମରେ କହିଛନ୍ତି ଜୈବିକ କୃଷି କ୍ଷେତ୍ରରେ ସିକ୍କିମ୍ ସମଗ୍ର ଦେଶରେ ନିଜର ସ୍ୱତନ୍ତ୍ର ବଜାୟ ରଖିପାରିଛି। ସିକ୍କିମ୍ର ସର୍ବାଙ୍ଗୀନ ଉନ୍ନତି ପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବେ ବୋଲି ସେ କହିଛନ୍ତି। ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ମହାରାଷ୍ଟ୍ରର 13ଟି ଲୋକସଭା ଆସନ ପାଇଁ ମତଗ୍ରହଣ କରାଯିବ। ଏହି ଆସନଗୁଡ଼ିକରେ 264 ଜଣ ପ୍ରାର୍ଥୀ ନିଜର ରାଜନୈତିକ ଭାଗ୍ୟ ପରୀକ୍ଷା କରୁଛନ୍ତି। ସେମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲ, ଭାରତୀ ପାୱାର, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ପୁଅ ଡକ୍ଟର ଶ୍ରୀକାନ୍ତ ସିନ୍ଧେ, ଉଜ୍ଜଳ ନିକମ୍ ପ୍ରମୁଖ ଅଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ମୁମ୍ବାଇରେ ଏକ ରୋଡ୍ ଶୋ'ରେ ଅଂଶଗ୍ରହଣ କରିବା ସହ ଡିଣ୍ଡୋରୀ ଏବଂ କଲ୍ୟାଣଠାରେ ନିର୍ବାଚନ ର୍ୟାଲିକୁ ସମ୍ବୋଧନ କରିଥିଲେ। ଆଫଗାନିସ୍ତାନ ପ୍ରସଙ୍ଗରେ ଭାରତ ଏବଂ ରୁଷ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅନୁଯାୟୀ ଆଫଗାନିସ୍ତାନ ପାଇଁ ରୁଷର ସ୍ୱତନ୍ତ୍ର ରାଷ୍ଟ୍ରଦୂତ ଜାମିର କାବୁଲୋଭ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ ଜେପି ସିଂହ ଆଫଗାନିସ୍ତାନର ସାମ୍ପ୍ରତିକ ସ୍ଥିତି ଉପରେ ଆଲୋଚନା କରିଛନ୍ତି। ଆଫଗାନିସ୍ତାନବାସୀଙ୍କ କଲ୍ୟାଣ ପାଇଁ ବିକାଶ ସହାୟତା ପ୍ରଦାନ ଉପରେ ସେମାନେ ଗୁରୁତ୍ୱ ଆରୋପ କରିଥିଲେ। ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ରେ ଆଜି ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମୁକାବିଲା ହେବ। ସନ୍ରାଇଜର୍ସ ହାଇଦ୍ରାବାଦ ଖେଳିଥିବା 12ଟି ମ୍ୟାଚ୍ ମଧ୍ୟରେ 7ଟିର ବିଜୟ ସହ 14 ପଏଣ୍ଟ ପାଇ ତାଲିକାର ଚତୁର୍ଥ ସ୍ଥାନରେ ଥିବାବେଳେ ଗୁଜରାଟ ଏପର୍ଯ୍ୟନ୍ତ ଖେଳିଥିବା 13ଟି ମ୍ୟାଚ୍ରୁ 11 ପଏଣ୍ଟ ପାଇ ତାଲିକାର ଅଷ୍ଟମ ସ୍ଥାନରେ ରହିଛି। ଆଜିର ମ୍ୟାଚ୍କୁ ଜିତି ହାଇଦ୍ରାବାଦ ପ୍ଲେ ଅଫ୍ରେ ନିଜର ସ୍ଥାନ ପକ୍କା କରିବାକୁ ଚେଷ୍ଟା କରିବ। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ ଚଳିତ ନିର୍ବାଚନର ସପ୍ତମ ତଥା ଶେଷ ପର୍ଯ୍ୟାୟରେ ଆସନ୍ତାକାଲି ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ। ଦୁଇଟି ରାଜନୈତିକ ଦଳ ମଧ୍ୟରେ ନିର୍ବାଚନୀ ହିଂସା ଯୋଗୁଁ ଓଡ଼ିଶାରେ ଜଣଙ୍କର ମୃତ୍ୟୁ, 3 ଜଣ ଆହତ। ଦେଶରେ ପରବର୍ତ୍ତୀ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଭିନ୍ନ ସ୍ଥାନରେ ପ୍ରଚାର କାର୍ଯ୍ୟ ତ୍ୱରାନ୍ୱିତ। କ୍ୟୁବାକୁ ଆମେରିକା ବୈଦେଶିକ ବିଭାଗ ଦ୍ୱାରା ପ୍ରସ୍ତୁତ ତାଲିକାରୁ ବାଦ୍ ଦେଲେ ବୈଦେଶିକ ମନ୍ତ୍ରୀ ଆଣ୍ଟ୍ରୋନି ବ୍ଲିଙ୍କେନ୍। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।